ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର 2024 ଦେବେ। ଭିନ୍ ଭିନ୍ ବର୍ଗତି ସଫଳତା ଲାଗି 45 ଇ ସମ୍ମାନ ଦିଆଯିବ। ସେଥିର୍ ଭିତରେ ଓଡ଼ିଶାକେ ଭିନ୍ ଭିନ୍ ଶ୍ରେଣୀ 7 ପୁରସ୍କାର ମିଳିବା। ଏଥି ଓଡ଼ିଶାର ଗଞ୍ଜାମ ଜିଲ୍ଲା ଛତ୍ରପୁରକେ ଶ୍ରେଷ୍ଠ ପଞ୍ଚାୟତ ଆର୍ କୋରାପୁଟ ଜିଲ୍ଲାକେ 2 ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ଦିଆଯିବ। ହେନ୍ତା ସୁନ୍ଦରଗଡ଼ ଜିଲ୍ଲାର ବଣିଗଡ଼ ବ୍ଲକର କିନ୍ଦ୍ରିକେଲା ପଞ୍ଚାୟତକେ କାର୍ବନ ନ୍ୟୁଟ୍ରାଲ ବିଶେଷ ପଞ୍ଚାୟତ ପୁରସ୍କାର ବର୍ଗଥି 2 ପୁରସ୍କାର, ରାଜ୍ୟ ଗ୍ରାମୀଣ ବିକାଶ ଆଉ ପଞ୍ଚାୟତିରାଜ ସଂସ୍ଥାନକେ କ୍ଷମତା ନିର୍ମାଣ ସଂସ୍ଥାନ ପୁରସ୍କାରଥି 2 ପୁରସ୍କାର, ଗଞ୍ଜାମ ଜିଲ୍ଲା କେଲୁଆପଲ୍ଲୀ ପଞ୍ଚାୟତକେ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଶ୍ରେଣୀଥି ସୁସ୍ଥ ପଞ୍ଚାୟତ ପୁରସ୍କାର ମିଳିବା। ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକର କାଶିରାକେ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ ପୁରସ୍କାର ମିଳିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ମାର୍ଟ ଇଣ୍ଡିଆ ହାକାଥନ 2024 ଶେଷ କ୍ଷେପେ ଜୁଆନ ଉଦ୍ଭାବକମାନଙ୍କର ସହିତ ଆଜି ଆଭାସୀ ଜରିଆ ଆଲୋଚନା କରିବେ। ଇ କ୍ଷେପେ 1300ରୁ ଅଧିକା ଛାତ୍ରଛାତ୍ରୀ ଯୋଗ ଦେଉଛନ୍। ପ୍ରତିଯୋଗିତାର ଇ 7 ସଂସ୍କରଣ ଦେଶର 51 ନୋଡାଲ ସେଣ୍ଟରଟି 17 ବିଷୟବସ୍ତୁ ଉପରେ ଆୟୋଜନ କରାହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ଗଭର୍ଣ୍ଣର ଭାବେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ଆଜି ଦାୟିତ୍ୱ ନେବେ। ତାଙ୍କର କାର୍ଯ୍ୟକାଳ 3 ତକ ରହିବା। ଇନ ଜନେ ଦିଯାଇପାରେ ଯେ ଶ୍ରୀ ମାଲହୋତ୍ରା 1990 ବେଜ୍ ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଧିକାରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଏବେ 17 ମୂଲ ହେବା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା ଛତିଶା ନିଯୋଗ ବୈଠକନ ଏହି ନିଷ୍ପତ୍ତି ନିଆଯାଇଛି। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଉତ୍ରୁ ଏଏସ୍ଆଇ ରତ୍ନଭଣ୍ଡାର ମରାମତି କାମ କରବା ବୋଲି ସ୍ଥିର କରାଯାଇଛି। ମରାମତି ସମୟତି ଭକ୍ତମାନେ ବାହାର କାଠ ପାଶୁ ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ହେଲେ ପରବ ଦିନମାନଙ୍କେ ଭକ୍ତମାନଙ୍କର ଭିଡ଼କେ ନଜରଥି ରଖିକରି ମରାମତି କାମକେ ଅଟକାଯିବା। ଏ ମାସର 31 ଦିନ ମରାମତି କାମ ବନ୍ଦ ରହିବା। 3 ଭିତରେ ରତ୍ନଭଣ୍ଡାର ମରାମତି କାମ ପୁରା କରବାର ଲାଗି ଏଏସ୍ଆଇ ସମୟ ମାଗିଥିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍। ରାଜ୍ୟ ଧାନ ଚାଷ ଉତ୍ରୁ ପଡ଼ିଆ ପଡ଼ୁଥିବା ପାଖାପାଖି 16 ହେକ୍ଟର ଜମିର ସଦ୍ବ୍ୟବହାର କରାଯିବା। ଏଥିଲାଗି ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ, ଭାରତୀୟ ଧାନ ଗବେଷଣା ସଂସ୍ଥାନ ICARIST ଆଉ AFC ଇଣ୍ଡିଆ ଲିମିଟେଡ୍ ବାଗିର 5 ସଂସ୍ଥାନ ସାଙ୍ଗେ ବୁଝାମଣା ପତ୍ର ସ୍ୱାକ୍ଷର କରିଛେ। ବୁଝାମଣା ଅନୁସାରେ ଧାନ ଫସଲ ଉତ୍ରୁ ମାଟିଥି ଥିବାର ଆର୍ଦ୍ରତାକେ ବ୍ୟବହାର କରିକିରି କମ୍ ଅବଧିରେ ଦାଏଲ ଜାତୀୟ ଶସ୍ୟ ଆଉ ତୈଳବୀଜ ଜାତୀୟ ଶସ୍ୟ କରାଯିବା। ପହିଲା କ୍ଷେପେ ଇ ବଛର 455,000 ହେକ୍ଟର ଜମିନ ଇ ଯୋଜନା କାର୍ଯ୍ୟକାରୀ କରାଯିବା ଲାଗି ଧାରିଛ ଲକ୍ଷ୍ୟ ହୋଇଛେ। ଇଥି ପାଖାପାଖି 5 ଚାଷୀ ଲାଭ ପାଇବେ। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆଉ ୟୁନାଇଟେଡ୍ ନେସନ ପପୁଲେସନ ଫଣ୍ଡ ସାହାଯ୍ୟ ଭୁବନେଶ୍ୱରଠାରେ ଲିଙ୍ଗଭିତ୍ତିକ ହିଂସା ବିରୋଧ 16 ସଚେତନତା ଅଭିଯାନ ଗୋଲାକାଲି ଉଦ୍ଯାପିତ ହୋଇଯାଇଛି। ଇନ 30 ଜିଲ୍ଲାନୁ ଆସିଥିବା ପ୍ରତିନିଧିମାନେ ଏ ବିଷୟ ଉପରେ ସଚେତନତା ସୃଷ୍ଟି କରିବା ଲାଗି ମାନବ ଶୃଙ୍ଖଳ ତିଆରି କରିବାର ସହିତ ପଦଯାତ୍ରା କରିଥିଲେ। ଏ ପଦଯାତ୍ରାଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖିଆ କୁନୁଅ ଭାବେ ଯୋଗ ଦେଇକରି କହିଛନ୍ତି ଯେ ରାଜ୍ୟ 80 ମହିଳା ସୁଭଦ୍ରା ଯୋଜନାଥି ଆଉ 70 ଅଧିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଥି ଯୋଡ଼ି ହୋଇଛନ୍। ବରଗଡ଼ ଜିଲ୍ଲା ଗାଇସୀମା ଦେଓଲବନ୍ଦଠାରେ କଟକର ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ NDRF ବାଟାଲିୟନ ତରଫ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ମକ୍ ଡ୍ରିଲ୍ କରାଯାଇଥିଲା। ଏଥି ସ୍କୁଲ କଲେଜର ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ ଆଉ ତହସିଲର କର୍ମଚାରୀମାନଙ୍କ ସହିତ ସାଧାରଣ ଲୋକ ସାମିଲ ହୋଇଥିଲେ। ବଢ଼ିଆର ବାତ୍ୟା ସମିଆତି ଲୋକଙ୍କୁ ସାହାଯ୍ୟ କରିବାର ଲାଗି କରାଯାଉଥିବା ଉପାୟ ଆର ଯୋଜନା ବାବଦେ NDRF ତରଫରୁ ପ୍ରଦର୍ଶନ କରାଯାଇଛି। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଗଲାକାଲି ଓଡ଼ିଶା ମାଷ୍ଟର ଆନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ମୂଲ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଥି ମୁଖିଆ କୁନ ଭାବେ ଯୋଗ ଦେଇଥିଲେ। ଏବେ 15 ତକ ଚାଲିବାରକେ ଥିବା ଏହି ଟୁର୍ଣ୍ଣାମେଣ୍ଟଟି ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡେନମାର୍କ ଆଉ ବୁଲଗେରିଆ ସହିତ 29 ଦେଶନୁ ପାଖାପାଖି 300 ଖେଳାଳି ସିଙ୍ଗିଲ୍ସ ଆଉ ଡବଲ୍ସ ବିଭାଗଟି ଭାଗ ନେଉଛନ୍। ଟୁର୍ଣ୍ଣାମେଣ୍ଟର ସବୁ ମିଶିକରି $1,00,000 ପୁରସ୍କାର ରାଶି ରଖାଯାଇଛି। ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ PIB ତରଫ IIT ଭୁବନେଶ୍ୱରଠାରେ ବିଶ୍ୱ ଅଡିଓ ଭିଜୁଆଲ ଆଉ ମନୋରଞ୍ଜନ ସମିଟ ୱେବ୍ସ ଆର୍ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜକେ ନେଇକରି ଗୋଟିଏ ରୋଡ୍ ଶୋ କରାଯାଇଥିଲା। ଗୋଆ ସୂଚନା ଓ ପ୍ରସାରଣ ବିଭାଗର ନିର୍ଦ୍ଦେଶକ ଦୀପକ ମନ୍ଦରଙ୍କର ନେତୃତ୍ୱଥି ପହିଲା କରି ଓଡ଼ିଶା ପ୍ରଦର୍ଶନୀ ଆସିଥିବା ସେନର ଗ୍ରାମାଞ୍ଚଳ ଗଣମାଧ୍ୟମ ପ୍ରତିନିଧି ଗଲାକାଲି ଉପରବେଳା ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏତାର ସହିତ ଏହି ପ୍ରତିନିଧି ଦଳ ବିଧାନସଭା ଗୃହ ପରିଚାଳନା, ପାଠାଗାର, ଗବେଷଣା ଆଉ ଅଲଗା ବିଭାଗ ବୁଲି ଦେଖିଥିଲେ। এছনির আঞ্চলিক খবরই ন শেষ হল আর বেলার আঞ্চলিক খবর শুনি পারবে রাতে 7:02 মিনিট থেকে জোহার।